ନମସ୍କାର ଶ୍ରୋତା ବନ୍ଧୁ, ମୁଁ କଳିଙ୍ଗ କନ୍ୟା।
ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନର ଆଜିର ଏହି ଅଧ୍ୟାୟକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଅଧ୍ୟାୟରେ ଆମେ କଥା ହେବା ଯୌନ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଷୟରେ। ପୂର୍ବର ଦୁଇ ସପ୍ତାହର ଅଧ୍ୟାୟରୁ ଆପଣ ସମସ୍ତେ ଜାଣିଛନ୍ତି ଯେ କିଶୋର ଏବଂ କିଶୋରୀଙ୍କ ଶାରୀରିକ ପରିବର୍ତ୍ତନ ଏବଂ ତାହାଦ୍ୱାରା ସେମାନଙ୍କ ମନ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ଆମେ କଥା ହେଉଥିଲେ। ଏହା ସହ ଆମକୁ ଏକଥା ମଧ୍ୟ ବୁଝିବା ପାଇଁ ହେବ ଯେ ଏହି ପରିବର୍ତ୍ତନକୁ ନେଇ ସମାଜର ଦୃଷ୍ଟିକୋଣ ସବୁ କ'ଣ ହୋଇପାରେ। ବନ୍ଧୁଗଣ, ଯେଉଁଭଳି ଉତ୍ତମ ସ୍ୱାସ୍ଥ୍ୟ ଏବଂ ଉନ୍ନତ ଜୀବନ ଆମ ସମସ୍ତଙ୍କର ଅଧିକାର, ଠିକ୍ ସେହି ପ୍ରକାରର ଏକ ଉତ୍ତମ ଯୌନ ସ୍ୱାସ୍ଥ୍ୟ ମଧ୍ୟ ଯୁବକମାନଙ୍କର ଅଧିକାର। କିଶୋରାବସ୍ଥାରୁ ହିଁ ଆମେ ନିଜ ଯୌନ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଯାହାଦ୍ୱାରା କି ଭବିଷ୍ୟତରେ କୌଣସି ବଡ଼ ସମସ୍ୟା ଉତ୍ପନ୍ନ ନ ହୁଏ। ଏଥିପାଇଁ ସବୁଠୁ ଜରୁରୀ ହେଉଛି ତାଙ୍କର ଯୌନ ଅଧିକାରକୁ ନେଇ ଜ୍ଞାନ ଥିବା ଦରକାର। ଯୌନ ଅଧିକାର ଜନିତ ଜ୍ଞାନକୁ ଜାଣିଲେ ଯୁବବନ୍ଧୁମାନେ ନିଜ ଯୌନ ବ୍ୟବହାର ଏବଂ ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ସଠିକ୍ ପଦକ୍ଷେପ ନେଇପାରିବେ। ଏହା ସହିତ ସମସ୍ତଙ୍କୁ ନିଜ ଶରୀର ଏବଂ ଜୀବନ ବିଷୟରେ ନିଷ୍ପତ୍ତି ନେବାର ଅଧିକାର ରହିଛି। ଏଥିରେ ଯୌନ ସ୍ୱାସ୍ଥ୍ୟ ବିଷୟରେ ଜ୍ଞାନ ପାଇପାରିବା, ସୁରକ୍ଷିତ ଏବଂ ସହମତିର ସହ ଯୌନ ବ୍ୟବହାର ବିଷୟରେ ନିଷ୍ପତ୍ତି ନେବା, ଏଭଳି କାମ କରିବା ନାହିଁ ଯାହାଦ୍ୱାରା କିଛି ଅସୁବିଧା ଅନୁଭବ ହେବ, ଯାହା ଅଧିକାର ପରିସରଭୁକ୍ତ ହୋଇଥାଏ। କିନ୍ତୁ ବନ୍ଧୁଗଣ, ଏହିସବୁ ଅଧିକାରଗୁଡ଼ିକ ବିଷୟରେ ଜାଗରୁକତା ପ୍ରସାର କରିବାକୁ ଆମ ସମାଜରେ ଏହିସବୁ ବିଷୟରେ କଥାବାର୍ତ୍ତା ଏବଂ ତର୍କ ବିତର୍କ ହେବା ବହୁତ ଜରୁରୀ। ଏହା ଏଥିପାଇଁ ମଧ୍ୟ ଜରୁରୀ ହୋଇଥାଏ କାହିଁକିନା ଯୌନ ସ୍ୱାସ୍ଥ୍ୟ ବା ଯୌନିକତା ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ, ବିଶେଷ କରି ମହିଳାମାନଙ୍କ ଉପରେ ନିୟନ୍ତ୍ରଣ, ଯେପରି ସମ୍ପର୍କ ତିଆରିର ନିଷ୍ପତ୍ତି, ବିବାହ କରିବା, ଛୁଆ ଜନ୍ମ କରିବା ବା ନ କରିବା ଭଳି ବିଷୟ ଉପରେ ନିଷ୍ପତ୍ତି ନେବାର ସ୍ୱାଧୀନତା, ନ ରହିବା ଭଳି କିଛି ବଡ଼ ଚିନ୍ତାର କାରଣ। ଏହା ମହିଳା ଓ ପୁରୁଷ ଦୁଇ ଜଣଙ୍କର ଯୌନ ଅଧିକାର ସହିତ ଜଡ଼ିତ। ଏହିସବୁ ବିଷୟରେ ଆସନ୍ତୁ ଶୁଣିବା ଆମ ମୋବାଇଲ ବାଣୀର ଶ୍ରୋତାବନ୍ଧୁମାନଙ୍କର କ'ଣ ମତାମତ ରହିଛି।
କିଶୋର କିଶୋରୀଙ୍କର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କର ଆଚରଣ, କିଶୋର କିଶୋରୀଙ୍କ ସମସ୍ୟା ସମ୍ପର୍କରେ ତାଲିମପ୍ରାପ୍ତ କର୍ମଚାରୀ, ସେକେଣ୍ଡ ହେଲା ସମ୍ମାନୀୟ ଓ ସମ୍ବେଦନଶୀଳ କର୍ମଚାରୀ, ତୃତୀୟ ହେଲା ଏକାନ୍ତ ବ୍ୟକ୍ତିଗତ ନିର୍ଭୁତତା ଓ ଗୋପନୀୟତା ରକ୍ଷା କରିବାର ପାରଙ୍ଗମ କର୍ମଚାରୀ, ଚତୁର୍ଥ ହେଲା ପ୍ରକ୍ଷଗତ ବିଚାରଶୂନ୍ୟ, ବିଚାରବନ୍ତ, ସୁହୃଦଭାବାତ୍ପନ୍ନ ଓ ବିଶ୍ୱସନୀୟ କର୍ମଚାରୀ, ଷଷ୍ଠ ହେଲା ପରସ୍ପର ମଧ୍ୟରେ ଉତ୍ତମ ବ୍ୟକ୍ତିଗତ ସମ୍ପର୍କ ରକ୍ଷାରେ ଓ ଭାବ ବିନିମୟ କରିବାରେ କୁଶଳତା। ତାପରେ ହେଲା ପ୍ରତ୍ୟେକ କିଶୋର ବା କିଶୋରୀଙ୍କୁ ନିଜର ଆବଶ୍ୟକତା ପୂରଣ ପାଇଁ ଅବାଧ୍ୟରେ ବାଟ ବାଛି ନେବା ଲାଗି ସମର୍ଥ କରିବା ନିମନ୍ତେ ତଥ୍ୟ ଓ ସହାୟତା ପ୍ରଦାନ କରିବା। ସପ୍ତମ ହେଲା ପରାମର୍ଶ ଲୋଡ଼ୁଥିବା କିଶୋର କିଶୋରୀ ଏବଂ ପରାମର୍ଶ ପ୍ରଦାନକାରୀଙ୍କ ମଧ୍ୟରେ ପାରସ୍ପରିକ କଥୋପକଥନ ପାଇଁ ଯଥେଷ୍ଟ ସମୟ ଦେବା। ଏହିପରି ସେବା ପ୍ରଦାନକାରୀଙ୍କ ଆଚରଣ ରହିବ। ପ୍ରଜନନ ସ୍ୱାସ୍ଥ୍ୟ ହେଉଛି ପରିପୂର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତାର ଏକ ଅବସ୍ଥା, ଓ ଏହା ଖାଲି ରୋଗ ବିହୀନ ବା ଅକ୍ଷମତା ବିହୀନ ଅବସ୍ଥା ବୋଲି କହିଲେ ହେବ ନାହିଁ। ପ୍ରଜନନ ବ୍ୟବସ୍ଥା ଏବଂ ତାର କାର୍ଯ୍ୟ ଓ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ବ୍ୟାପାରରେ ସୁସ୍ଥତା ଏହାର ପରିଚାରକ।
ବନ୍ଧୁଗଣ, ଜୀବନରେ ଯୌନ ସ୍ୱାସ୍ଥ୍ୟର ମହତ୍ତ୍ୱ ଅନେକ। ଏହି ବିଷୟକୁ ମାନବ ଅଧିକାର ସହ ଜଡ଼ିତ ଆଇନରେ ମଧ୍ୟ କୁହାଯାଇଛି। ଯୌନିକତାକୁ ନେଇ ଶାରୀରିକ, ମାନସିକ ଏବଂ ସାମାଜିକ ଅବସ୍ଥା ସ୍ୱାସ୍ଥ୍ୟକର ହେବା ବହୁତ ଜରୁରୀ। ନିଜର ସାଥୀ ବାଛିବା, ଭେଦଭାବ ଏବଂ ହିଂସାର ବିନା ବଞ୍ଚିବା, ସହମତିରେ ସମ୍ପର୍କ ବନାଇବା, ବିବାହ କରିବା, ଛୁଆ ଜନ୍ମ କରିବା ବା ନ କରିବାର ସ୍ୱାଧୀନତାକୁ ଯୌନିକତା ସହ ଜଡ଼ିତ କେତୋଟି ମୁଖ୍ୟ ଅଧିକାର। ତାହେଲେ ଯୌନିକତା ସହ ଜଡ଼ିତ ଅଧିକାର ବିଷୟରେ ଆପଣଙ୍କର କ'ଣ ମତାମତ? ଏହି ବିଷୟରେ ଆମ ସମାଜରେ ଏକ ବିତର୍କର ଆବଶ୍ୟକତା ରହିଛି। ଆମକୁ ଆପଣଙ୍କ ମତାମତ ଜଣାନ୍ତୁ, କିମ୍ବା ଏହି ବିଷୟରେ ଯଦି କିଛି ପ୍ରଶ୍ନ ପଚାରିବାକୁ ଚାହୁଁଥାନ୍ତି ତାହେଲେ ମଧ୍ୟ ଓଡ଼ିଶା ମୋବାଇଲ ବାଣୀ ଶୁଣୁଥିବା ସମୟରେ 3 TP ପଚାରିପାରିବେ। ଶ୍ରୋତାବନ୍ଧୁ, ଯୁବ ଯୌନ ସ୍ୱାସ୍ଥ୍ୟର ଆସନ୍ତା ଅଧ୍ୟାୟରେ ମାନେ ଶନିବାର ସନ୍ଧ୍ୟା 7-8 ଏବଂ ରବିବାର 7-8 ବେଳେ ଆମେ କଥା ହେବା ସୁରକ୍ଷିତ ଯୌନ ସମ୍ବନ୍ଧ ଏବଂ ଗର୍ଭ ନିରୋଧ ବିଷୟରେ। ବନ୍ଧୁଗଣ, ସେତେବେଳେ ପର୍ଯ୍ୟନ୍ତ ଆପଣ ଆମକୁ ବତାନ୍ତୁ ଯେ ଗର୍ଭ ନିରୋଧକ ଗୁଡ଼ିକ ଉପଯୋଗରେ କି କି ଲାଭ ହୋଇଥାଏ, ଏହା ଜଣାଇବାକୁ ଆପଣ ନିଜ ମୋବାଇଲ ଫୋନରେ ବର୍ତ୍ତମାନ 3 ଟିପନ୍ତୁ ଏବଂ ନିଜ କଥା ରେକର୍ଡ କରାନ୍ତୁ। ମନେ ରଖନ୍ତୁ, କିଛି ବଛା ବଛା ବିଚାରକୁ ଆମେ ଶୁଣାଇବୁ ଅଭିଯାନର ଆସନ୍ତା ଅଧ୍ୟାୟରେ। ଆମକୁ ଆପଣଙ୍କ ବିଚାରର ମତାମତକୁ ଅପେକ୍ଷା ରହିଲା। ଶନିବାର ସନ୍ଧ୍ୟା 7-8 ଆପଣଙ୍କ ସହ ପୁଣି କଥା ହେବା। ସେତେବେଳେ ପର୍ଯ୍ୟନ୍ତ ଧନ୍ୟବାଦ।